ହ୍ୟାଲୋ, ମୁଁ ଚିତ୍ରାଙ୍ଗଦା ଖୁଣ୍ଟିଆ, ୱାର୍ଡ ନମ୍ବର 57, ଅଙ୍ଗନବାଡ଼ି କର୍ମୀ ଅଟେ। ମୋର ଆଜି ଆପଣଙ୍କ ପାଖରେ କିଛି ଉପସ୍ଥାପନ କରିବାର ଅଛି, ଯେହେତୁ ଆମର ଆଗରୁ ନିଶ୍ଚିବାଣୀ ବାର୍ତ୍ତାବାଣୀ ଥିଲା ଆମର ଆଗରୁ କିଛି, ଯେ ସେଇ ବାର୍ତ୍ତାବାଣୀ ଯୋଉଟା ଆମେ ଆଗରୁ କମ୍ପ୍ଲେନ୍ ସାର୍ ମାନଙ୍କୁ ଦେଇଥିଲୁ, ଆଜି କିଛିଟା କରାଯାଉଛି, କରାହେଇଛି। ସେଥିପାଇଁ ଧନ୍ୟବାଦ ଆପଣଙ୍କୁ। ଆଉ ଆମର କିଛି ବାର୍ତ୍ତା ମଧ୍ୟ ରହିଯାଇଛି, ଆଜି ହ୍ୟାଣ୍ଡିକ୍ୟାପ୍ ପିଲାଙ୍କର ଗୋଟେ ସାଇନ୍ ବୋର୍ଡଟା ଆଜି ଉଦ୍ଘାଟନ ହେଲା, ସାଇନ୍ ବୋର୍ଡ ଉଦ୍ଘାଟନ ହେଲା, ସେଥିରେ ଆମର ଜେଡି ସାର୍ ଆଉ ୱାର୍ଡ ଅଫିସର ଆଉ ଆମର କର୍ପୋରେଟର ଆଉ ଆମର ସାଇର ମାସ୍ ମେମ୍ବର ଆଉ ହ୍ୟାଣ୍ଡିକ୍ୟାପ୍ ପର୍ସନ ଯେତେ ସବୁ ଅଛନ୍ତି ସମସ୍ତେ ଆଜି ସିଫାୟାର ମେମ୍ବର ମାନେ ସମସ୍ତେ ଆଜି ଉପସ୍ଥିତ ଥିଲେ। ଆମ ସାହିର ଆବର୍ଜନା ବିଷୟରେ ମଧ୍ୟ ବହୁତ ବାର୍ତ୍ତା ଦିଆଗଲା, ସମସ୍ତେ ସବୁ ଶୁଣିଲେ, ଯେମିତି ଆବର୍ଜନାକୁ ଏଣେ ତେଣେ ନ ପକାଇ ସବୁ ଜିନିଷ ଠିକ ଭାବରେ କରିବେ ସେଥିପାଇଁ ମଧ୍ୟ ବାର୍ତ୍ତା ମଧ୍ୟ ଦିଆଗଲା। ଆଉ ଗୋଟେ ଦିବ୍ୟାଙ୍ଗ ପରିବାର ମୋ ପାଖରେ କେତେ ସମୟ ପାଇଁ ଏମିତି ରହିବେ, ଆଉ ଆମର କିଛି ରହିଗଲା ଯେ ଆମ ପାଣିର ସମସ୍ୟା ମଧ୍ୟ ଟିକେ ଅଛି, ସେଇବେଳା ପାଣି ଦେଲେ ଲୋକମାନେ ଠିକ ଉପକୃତ ହୋଇପାରନ୍ତେ, ଏତିକି କହୁଛି।